आराम रे बसंतु, पीठी आउ मेरुदंड को सीधा करी बसंतु, आखि को धीरे धीरे बंद करंतु। ध्यान शेष होबा पर्यंत आखि बंद रखिबे। निजर दुई हाथ को चिन मुद्रा अर्थात योग मुद्रा रे रखिबे। चिन मुद्रा माने तर्जनी अंगुलीर अग्र को वृद्ध अंगुलीर अग्र रे स्पर्श करी बाकी सबु अंगुली को सीधा रखिबे। दस थर धीरे धीरे एवं लंबा श्वास नियंतु। श्वास को कोठी भी रोकंतु नहीं। बहुत आराम रे धीरे धीरे श्वास को भीतर को नियंतु एवं निश्वास को बाहर को छाड़ंतु। निजर प्रत्येक श्वास को ध्यान दियंतु। प्रत्येक श्वास को भीतर आउ बाहर को जीवा बेले अनुभव करंतु। किछि क्षण पाई निज भीतरर संवेदना ओ भाव को अनुभव करंतु। ଏହି ସମ୍ବେଦନା ଭାବକୁ ଅନୁଭବ କରୁ କରୁ ନିଜକୁ ବହୁତ ଆରାମପୂର୍ଣ୍ଣ ଆନନ୍ଦିତ ଏବଂ ଶାନ୍ତି ପ୍ରଦାୟକ ମନେ କରନ୍ତୁ। ଏହି କ୍ଷଣରେ ଏହି ଜାଗାରେ ଉପସ୍ଥିତ ରହିବା ହେତୁ ଆପଣ ନିଜକୁ ବହୁତ ଧନ୍ୟ ମନେ କରୁଛନ୍ତି। ଆପଣ ଏକ ଶାନ୍ତ ସ୍ଥିର ଅଚଳ ଏବଂ ସୁନ୍ଦର ଭୂମିକୁ ଦେଖୁଛନ୍ତି, ଅତ୍ୟନ୍ତ ଶାନ୍ତ। ଏଠିକାର ସବୁଜ ବନ, ପକ୍ଷୀମାନଙ୍କର ଗୁଞ୍ଜନ, ଖୋଲା ଆକାଶ, ଧୀରେ ବହୁଥିବା ଶାନ୍ତ ଏବଂ ଶୀତଳମଳୟ ଅତ୍ୟନ୍ତ ଅପରିମୟ। केते सुंदर आउ शांतिपूर्ण स्थान जे एटा आपण को लागुछि कि आपण एही जगारे घंटा घंटा धरी ध्यान रे बसी पारिबे। आम भीतर भी ठीक एही भली अत्यंत शांतिमय एही शांति ओ सुंदर भूमि रे ध्यान करू करू परमात्मांकर अद्भुत शुद्ध एवं दैवी शक्तिर अनुभव करंतु। एही दिव्य शक्ति को अनुभव करू करू धीरे धीरे निजर माता पितांकु स्मरण करंतु। देखंतु जे से माने आपणंक सामनारे ठिया हेछंती आपणंकु आशीर्वाद देउछंती। से माने बहुत खुशी अछंती एवं आनंदर सह मुचुकुंद हस हसुछंती। बहुत शांतिपूर्ण भावरे आपणंकु जन्म देई एही दुनिया को आनिथिबा पाई निजर माता पितांकु सहृदय नतमस्तक होई धन्यवाद करंतु। वर्तमान आपण स्मरण करंतु आपणंकर सबु गुरु शिक्षक तथा आचार्य मानंकु सबु मास्टर एवं धर्मगुरु मानंकु जेउ माने आपणंक जीवन रे नुआ रास्ता देखाई थिले आपण स्मरण करंतु निजर सबु आराध्य देवता मानंकु जहांकु आपण पूजा करंती। से माने समस्ते आपणंक मन आओ आखी सामनारे बहुत सुंदर भावरे शांतिरे जीवा आसीबा करुछंती। से माने समस्ते आपणंकु शांति ओ आनंदरे आशीर्वाद करुछंती। सेमाने समस्ते शांत एवं आनंदित बोध करुछंती। जेमिति भावरे आपण सेही देवतांकु परिकल्पना करंती ठीक सेही भावरे ही सहृदय नतमस्तक धन्यवाद अर्पण करंतु। जेते बेले आपणंकर गुरु एवं माता पिता आपणंक मन भितरे प्रवेश करंती एवं बाहरकु निकास करंती आपण सेमानंकु धन्यवाद सह देखंतु। ସେମାନଙ୍କ ଆଗମନ ଏବଂ ପ୍ରସ୍ଥାନ ହେତୁ ଆପଣ ବହୁତ ଆନନ୍ଦିତ ଏବଂ ଶାନ୍ତ ଅନୁଭବ କରୁଛନ୍ତି। ସମୟ ନିଅନ୍ତୁ, ତାଙ୍କ ପାଇଁ ସମୟ ଦିଅନ୍ତୁ। କିଛି ବି ଜଲ୍ଦି ହେବା ଦରକାର ନାହିଁ। ଏହି ସୁନ୍ଦର ଅନୁଭୂତି ସହ ଆପଣ ନିଜକୁ ପୂର୍ଣ୍ଣ ଏବଂ ସନ୍ତୁଷ୍ଟ ଅନୁଭବ କରୁଛନ୍ତି। ଏବେ ନିଜର ଧ୍ୟାନ ମେରୁଦଣ୍ଡ ଉପରେ କେନ୍ଦ୍ରିତ କରନ୍ତୁ। ମେରୁଦଣ୍ଡ ହିଁ ନିଜର ଆଭା ଶରୀରର କେନ୍ଦ୍ରବିନ୍ଦୁ। ତାହାକୁ ଅନୁଭବ କରନ୍ତୁ। ମେରୁଦଣ୍ଡକୁ କେନ୍ଦ୍ରରେ ରଖି ଦେଖନ୍ତୁ ଯେ ଆପଣ ତାହାର ପରିଧିରେ 360 ଡିଗ୍ରୀରେ ଭ୍ରମଣ କରୁଛନ୍ତି। ଏହି ସମ୍ପୂର୍ଣ୍ଣ ଅସ୍ତିତ୍ୱରେ ହିଁ ଆପଣ ପରିପୂର୍ଣ୍ଣ। ଏହି ସତ୍ୟତାକୁ ସବୁବେଳେ ମନରେ ରଖିଥାନ୍ତୁ। ଏହି ଅବସ୍ଥାରେ ଶାନ୍ତିରେ ଆରାମରେ ପ୍ରତ୍ୟେକ ବସ୍ତୁ ଯାହାକି ଏହି ପୃଥିବୀରେ ଆପଣଙ୍କର ସହାୟତା କରିଛି, ଯେମିତିକି ଏବେ ପର୍ଯ୍ୟନ୍ତ ଆପଣ ଯେଉଁ ଅନ୍ନ ଗ୍ରହଣ କରିଛନ୍ତି, ଯେଉଁ ବସ୍ତ୍ର ପରିଧାନ କରିଛନ୍ତି, ଯେତେ ଗୃହ ଆପଣଙ୍କୁ ଆଶ୍ରୟ ଦେଇଛି, ଯେତେ ଧନ ଆପଣଙ୍କ ହାତକୁ ଆସିଛି, ଯେଉଁ ସବୁ ବସ୍ତୁ ଆପଣ ଉପଯୋଗ କରିଛନ୍ତି, ଯେଉଁ ଲୋକମାନେ ଆପଣଙ୍କର ଏପର୍ଯ୍ୟନ୍ତ ସେବା କରିଛନ୍ତି ଆଉ ଆଗକୁ ବି କରିବେ, ସେହି ସମସ୍ତଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରନ୍ତୁ। ଯଦି କିଛି ଲୋକ ଏବଂ ବସ୍ତୁ ଆପଣ ଭୁଲି ଯାଇଛନ୍ତି, ସେମାନଙ୍କ ପ୍ରତି ବି ନିଜର କୃତଜ୍ଞତା ବ୍ୟକ୍ତ କରନ୍ତୁ। ସର୍ବଦା ମନେ ରଖନ୍ତୁ ଯେ ଆପଣ ସେମାନଙ୍କ ବିନା ଅପୂର୍ଣ୍ଣ। ଧୀରେ ଧୀରେ ନିଜର ଧ୍ୟାନ ମଥାରେ କେନ୍ଦ୍ରିତ କରନ୍ତୁ। ଦୁଇ ଆଖିର ଉପରେ ଭ୍ରୂଲତାର ମଝିରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ। ମନେ ରଖନ୍ତୁ, କୌଣସି ପ୍ରକାରର ବାଧ୍ୟବାଧକତା କରିବେ ନାହିଁ। ବାରମ୍ବାର ଅଭ୍ୟାସ କରିବା ପରେ ଆପଣ ଏହି ପଦ୍ଧତିରେ ସଫଳ ହୋଇପାରିବେ। ଧୀରେ ଧୀରେ ଅଭ୍ୟାସ କରି ଚାଲନ୍ତୁ। ଯେତେବେଳେ ବି ମନରେ କୌଣସି ପ୍ରକାରର ବିଚାର ଆସିବ, ସେଇ ବିଚାରଗୁଡ଼ିକ ଉପରେ କୌଣସି ବିଚାର କରନ୍ତୁ ନାହିଁ, କେବଳ ସାକ୍ଷୀ ଭାବରେ ତାହାକୁ ଯିବା ଆସିବା କରିବାର ଦେଖନ୍ତୁ। ଏହିସବୁ ବିଚାର ନା ଆପଣଙ୍କର, ନା ଆପଣଙ୍କ ସହିତ କିଛି ବି ସମ୍ବନ୍ଧ ଅଛି ଏହି ବିଚାର ଗୁଡ଼ିକର। ଆପଣ ଖାଲି ଏହି ବିଚାର ଗୁଡ଼ିକର ସାକ୍ଷୀ ମାତ୍ର। ଧୀରେ ଧୀରେ ଆପଣ ଡାହାଣ ହାତକୁ ଉଠାଇ କହୁଣୀ ପାଖରେ ମୋଡ଼ିକି ଦେହକୁ ଲଗେଇ କରି ରଖନ୍ତୁ। ହାତ ପାପୁଲିକୁ ଖୋଲି ରଖି ନିଜ ହାତକୁ ଆଶୀର୍ବାଦ ଦେବା ମୁଦ୍ରାରେ ରଖନ୍ତୁ। ବାମ ହାତକୁ ଚିନ୍ ମୁଦ୍ରାରେ ହିଁ ରଖିଥାନ୍ତୁ। ବର୍ତ୍ତମାନ ନିଜର ଶ୍ୱାସ ଉପରେ ଧ୍ୟାନ ଦିଅନ୍ତୁ। ଅନୁଭବ କରନ୍ତୁ ଯେ ପ୍ରତି ଶ୍ୱାସର ସହିତ ଏକ ଦିବ୍ୟ ଶକ୍ତି ଆପଣଙ୍କ ଭିତରେ ପ୍ରବାହିତ ହେଉଛି। ଏହି ଦିବ୍ୟ ଶକ୍ତି ଶରୀର ଭିତରେ ପ୍ରବାହିତ ହୋଇ ଡାହାଣ ହାତରୁ ନିୟମିତ ଅଖଣ୍ଡ ଧାରାରେ ଆପଣଙ୍କ ପାପୁଲି ମଧ୍ୟରୁ ବାହାରକୁ ବାହାରୁଛି। ଏହି ଦିବ୍ୟ ଶକ୍ତି ନିରନ୍ତର ଏବଂ ଅନନ୍ତ ଶକ୍ତି। ପ୍ରତି ଶ୍ୱାସର ସହିତ ଅଧିକରୁ ଅଧିକ ମାତ୍ରାରେ ଦିବ୍ୟ ଶକ୍ତି ଭିତରକୁ ପ୍ରବେଶ କରୁଛି। ତାହା ଯୋଗୁଁ ଶରୀରର ପ୍ରତ୍ୟେକ ପେଶୀ ଏବଂ କୋଷ ଏହି ଦିବ୍ୟ ଶକ୍ତିର ସ୍ପନ୍ଦନକୁ ଅନୁଭବ କରୁଛି। ଆପଣ ବି ପରମାତ୍ମାଙ୍କର ଦିବ୍ୟ ଶକ୍ତିର ସହିତ ଅଧିକରୁ ଅଧିକ ପ୍ରଭାବିତ ହେଉଛନ୍ତି। ଯେବେ ଆପଣ ଏହି ଦିବ୍ୟ ଶକ୍ତିକୁ ଅବିରଳ ଧାରାରେ ପ୍ରବାହିତ ହୋଇ ଆପଣଙ୍କ ହାତ ପାପୁଲିରୁ ବାହାରିବାର ଅନୁଭବ କରିବେ, ସେତେବେଳେ ସହୃଦୟର ସହ ପ୍ରାର୍ଥନା କରନ୍ତୁ। ଆମର ଭିତରେ ଆଉ ବାହାରେ ଶାନ୍ତି ବନି ରହୁ। ଆମର ଭିତରେ ଆଉ ବାହାରେ ଆନନ୍ଦର ବିକାଶ ହେଇଚାଲୁ। ଆମ ମନରେ ସମସ୍ତଙ୍କ ପ୍ରତି ସ୍ନେହ ରହୁ ଏବଂ ସଭିଏଁ ଆମକୁ ସ୍ନେହ କରନ୍ତୁ। ଆମେ ସଭିଙ୍କୁ ସ୍ନେହ ପ୍ରଦାନ କରିଚାଲୁ। ଡର ଏବଂ ଘୃଣାର ଆମ ଉପରେ କିଛି ପ୍ରଭାବ ନାହିଁ। ସବୁ ସଙ୍କଟ ଏବଂ କଠିନ ସମୟରେ ବି ଆମେ କେବଳ ସ୍ନେହ ହିଁ ପ୍ରଦାନ କରିବୁ। ଆମର ଏହି ଦୁନିଆ ତ କେବଳ ସ୍ନେହରେ ହିଁ ପରିପୂର୍ଣ୍ଣ। ଆମେ ଜାଣିଛୁ ଯେ ଆମେ ଏକ ପବିତ୍ର ଆତ୍ମା। ଆମର କେହି ଶତ୍ରୁ ନାହିଁ। ଏକ ପବିତ୍ର ଆତ୍ମା ଏବଂ ନିରାକାରର ଅଂଶ ହେଇଥିବା ହେତୁ ଆମେ ସଭିଙ୍କୁ ବିନା ସର୍ତ୍ତରେ ସ୍ନେହ, ଆନନ୍ଦ ଏବଂ ଶାନ୍ତିର ଆଶୀର୍ବାଦ ଦେଉଛୁ। ଏହି ପ୍ରାର୍ଥନା ସହ ଅନୁଭବ କରନ୍ତୁ ଯେ ସ୍ୱୟଂ ପରମାତ୍ମାଙ୍କର ପରମ ଧବଳ ଜ୍ୟୋତି ଆପଣଙ୍କ ଭିତରେ ଏବଂ ବାହାରେ ଅପରମ୍ପାର ଭାବରେ ବୋହି ଚାଲିଛି। ଏହି ଧବଳ ଜ୍ୟୋତି ଆପଣଙ୍କୁ ପୁରାପୁରି ଘେରି ରଖିଛି। ବର୍ତ୍ତମାନ ପୁନର୍ବାର ନିଜର ସବୁ ଗୁରୁ ଏବଂ ଆଚାର୍ଯ୍ୟମାନଙ୍କୁ ସ୍ମରଣ କରନ୍ତୁ। ଯେମିତି ଗୁରୁମାନେ ଆସିବା ଆରମ୍ଭ କରିବେ, ଆପଣଙ୍କର ଆଶୀର୍ବାଦ ପାଇବା ପାଇଁ ସେମାନେ କିଛି କ୍ଷଣ ଆପଣଙ୍କ ସାଙ୍ଗରେ ରହିବେ। ନିଜ ଡାହାଣ ହାତରୁ ବାହାରୁଥିବା ଦିବ୍ୟ ଶକ୍ତିକୁ ଅନୁଭବ କରନ୍ତୁ ଏବଂ ସେମାନଙ୍କୁ ସହୃଦୟ ଆଶୀର୍ବାଦ ଦିଅନ୍ତୁ। ସେମାନଙ୍କୁ ଅସୀମ ଧନ୍ୟବାଦ ଏବଂ ଅଗଣନୀୟ ସ୍ନେହର ସହିତ ଆଶୀର୍ବାଦ ଦିଅନ୍ତୁ। ଏହି ଭାବରେ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ନିଜର ସବୁ ବନ୍ଧୁବାନ୍ଧବଙ୍କୁ ନିଜର ଭାଇ ଭଉଣୀଙ୍କୁ ଯେଉଁମାନେ ଆପଣଙ୍କ ସ୍ମୃତିରେ ଆସନ୍ତି ନିଜ ସାମ୍ନାରେ ସ୍ମରଣ କରନ୍ତୁ ଏବଂ ସହୃଦୟରେ ଆଶୀର୍ବାଦ ଦିଅନ୍ତୁ। ଆପଣଙ୍କର ସବୁ ସହଯୋଗୀ ମିତ୍ର ଯାହାଙ୍କୁ ଆପଣ ବହୁତ ମାନ୍ୟ କରନ୍ତି କିମ୍ବା ମାନ୍ୟ କରନ୍ତି ନାହିଁ ଏବଂ ସେମାନେ ସମସ୍ତେ ଯାହା ପ୍ରତି ବି ଆପଣଙ୍କର କିଛି ବି ଦ୍ୱେଷଭାବ ଅଛି ସେଇ ସଭିଙ୍କୁ ସହୃଦୟରେ ଆଶୀର୍ବାଦ ଦିଅନ୍ତୁ। ଅନୁଭବ କରନ୍ତୁ ଯେ ନିଜର ସ୍ନେହ ଏବଂ ନିଜ ହାତରୁ ପ୍ରବାହିତ ହେଉଥିବା ଚିରକାଳୀନ ନିତ୍ୟ ଏବଂ ଦିବ୍ୟ ଶକ୍ତିର ସାମ୍ନାରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶାନ୍ତି ସ୍ନେହ ଏବଂ ଆନନ୍ଦର ଅନୁଭୂତି ହେଉଛି। ଆପଣ ଏହି ସତ୍ୟକୁ ସ୍ୱୀକାର କରନ୍ତୁ ଯେ ନା ତ କେହି ବି ଆପଣଙ୍କର ଶତ୍ରୁ, ନା ତ ଆପଣ କାହା ସାଙ୍ଗରେ ଶତ୍ରୁତା ରଖନ୍ତି। ଯିଏ ବି ଆପଣଙ୍କ ଜୀବନରେ ଆସିଛନ୍ତି ଆପଣଙ୍କୁ ଭଲ ବା ଖରାପର ଅନୁଭବ ଦେବା ପାଇଁ ହିଁ ଆସିଛନ୍ତି ଏବଂ ଅନୁଭବ ଦେଇ ଚାଲିଯାଇଛନ୍ତି। ସେହି ସମସ୍ତଙ୍କୁ ଧନ୍ୟବାଦ କରନ୍ତୁ, ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ସମସ୍ତ ପ୍ରାଣୀଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତେ ଆସିକରି ଚାଲିଯିବା ପରେ ଆପଣ ନିଜକୁ ଦେଖନ୍ତୁ, ନିଜ ଉପରେ ଗଭୀର ଭାବରେ ଧ୍ୟାନ ଦିଅନ୍ତୁ। ଆପଣ ଭିତର କେତେ ସୁନ୍ଦର ଏବଂ ସନ୍ତୁଷ୍ଟ ମନ ହେଉଛନ୍ତି। ପବିତ୍ର ଧବଳ ଜ୍ୟୋତିରେ ଉଜ୍ଜ୍ୱଳିତ ହୋଇଛନ୍ତି। ପରମାତ୍ମାଙ୍କର ପୂର୍ଣ୍ଣ ଭାବରେ ଆନନ୍ଦ ଉଠାଉଛନ୍ତି। ଆପଣ ଆନନ୍ଦରେ ହସୁଛନ୍ତି ଏବଂ ନିଜକୁ ବହୁତ ଶାନ୍ତ ମନେ କରୁଛନ୍ତି। ଆପଣ ଏବେ ନିଜକୁ ପୂର୍ବାପେକ୍ଷା ବହୁତ ସ୍ନେହ କରୁଛନ୍ତି। ନିଜକୁ ବିନା ସର୍ତ୍ତ ସ୍ନେହର ଆଶୀର୍ବାଦ ଦିଅନ୍ତୁ। ନିସନ୍ଦେହ ସ୍ନେହ ବାଣ୍ଟିବା ଏବଂ ବ୍ୟକ୍ତ କରିବାର ଆଶୀର୍ବାଦ ଦିଅନ୍ତୁ। ଆପଣ କାହାକୁ ବି ନିଜର ବିଚାର, ବାକ୍ୟବାଣୀ କିମ୍ବା କାର୍ଯ୍ୟ ହେତୁ କେବେ ବି ଦୁଃଖ କିମ୍ବା କ୍ଷତି କରିବେ ନାହିଁ। ନିଜକୁ ଆଶୀର୍ବାଦ ଦିଅନ୍ତୁ କି ଆପଣଙ୍କ ମନରେ କେବେ ବି ଉଦାସୀନତାର ବିଚାର କିମ୍ବା ନିରାଶାର ଭାବନା ଆସିବ ନାହିଁ। ନିଜକୁ ଆଶୀର୍ବାଦ ଦିଅନ୍ତୁ କି ଆପଣ ମନରେ କେବେ ବି ନିରାଶା ଏବଂ ଉଦାସୀନ ଭାବନାକୁ ସଞ୍ଚୟ କରିବେ ନାହିଁ। ଆପଣଙ୍କ ମନରେ ବିତିଯାଇଥିବା ସମୟର କିମ୍ବା ଅତୀତର କିଛି ଉଦାସ ବିଚାରଧାରା ଥିଲା, ତାହା ଆଜି ଏହି କ୍ଷଣରେ ଏହି ଧ୍ୟାନ ମାଧ୍ୟମରେ ପୂରାପୂରି ଉଭାନ ହୋଇଗଲା। ଆପଣ ନିଜେ ପବିତ୍ର ଶୁଦ୍ଧ ପରମାତ୍ମାଙ୍କର ହିଁ ଏକ ଅଂଶ। ଏହି କାରଣ ହେତୁ ଆଜି ପରେ ଆପଣ କେବେ ବି କୌଣସି ଚିନ୍ତାର ଅନୁଭବ କରିବେ ନାହିଁ। ଆପଣ ନିଜକୁ ସର୍ବଦା 360 ଅଂଶରେ ହିଁ ଅନୁଭବ କରିବେ। ଆପଣ ନିଜକୁ ସର୍ବଦା ପବିତ୍ର ସ୍ନେହର ଅବତାର ମାନ୍ୟ କରିବେ। ଆଜି ଆପଣ ନିଜକୁ ସମ୍ପୂର୍ଣ୍ଣ ଭାବରେ ପବିତ୍ର ଏବଂ ଶୁଦ୍ଧ କରିଛନ୍ତି। ଧୀରେ ଧୀରେ ନିଜର ଡାହାଣ ହାତକୁ ଆଣ୍ଠୁ ଉପରକୁ ନେଇ ଆସନ୍ତୁ ଏବଂ ଚିନ୍ ମୁଦ୍ରାରେ ରଖନ୍ତୁ। ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ନିଜର ଏହି ନୂଆ ଅବତାରର ସହ ଶାନ୍ତି ଏବଂ ଶୁଦ୍ଧତାକୁ ଅନୁଭବ କରନ୍ତୁ। ସମ୍ପୂର୍ଣ୍ଣ ଭାବରେ ନିଜ ଆତ୍ମାର ସହ ରହିଥାନ୍ତୁ। ନିଜ ମନ ଏବଂ ବୁଦ୍ଧିକୁ ବିଚଳିତ ହେବାକୁ ଦିଅନ୍ତୁ ନାହିଁ। ନିଜ ହୃଦୟ, ଶ୍ୱାସ ଏବଂ ପୁରା ଶରୀରରେ ସ୍ନେହ, ଶାନ୍ତି, ଆନନ୍ଦ ଏବଂ ଧନ୍ୟବାଦର ଅନୁଭବ କରନ୍ତୁ। ମାତ୍ର ଶାନ୍ତି ଏବଂ ଆନନ୍ଦ, ଶାନ୍ତି ଏବଂ ଆନନ୍ଦ, ଶାନ୍ତି ଏବଂ ଆନନ୍ଦ। ଧୀରେ ଧୀରେ ଲମ୍ବା ଶ୍ୱାସ ନିଅନ୍ତୁ। ପ୍ରସନ୍ନତାର ସହ ହସମୁଖ ହୋଇ ଯେବେ ବି ଚାହିଁବେ ଧୀରେ ଧୀରେ ନିଜ ଆଖି ଖୋଲିବେ। ଯେବେ ବି ଆପଣଙ୍କର ମନ ହେବ ତେବେ ହିଁ ଆଖି ଖୋଲିବେ।